ପ୍ରଖ୍ୟାତ ଗାଳ୍ପିକ ଅକ୍ଷୟ ମହାନ୍ତିଙ୍କ ରଚିତ ଗଳ୍ପ ଭିକାରୀର କୁକୁର। ଭିକାରୀର ପଞ୍ଚମ ବୃହସ୍ପତି ହେଲେ ବି ସେ ରାଜା ହୋଇପାରିବନି। ରଜାର ପଞ୍ଚମ ବୃହସ୍ପତି ହେଲେ ହୁଏତ ସେ ସମ୍ରାଟ ହୋଇପାରେ, କିନ୍ତୁ ଭିକାରୀ ଭିକାରୀ। ଏମିତି ଗୋଟିଏ ଭିକାରୀକୁ ଦେଖିଲି ଯିଏ ଗୋଟିଏ ଜଞ୍ଜିରରେ ଗୋଟିଏ କୁକୁରକୁ ବାନ୍ଧି ଚାଲିଥିଲା। ରାସ୍ତା ନିର୍ମଳ, ମନ୍ଦିର ଆଗରେ ଭିଡ଼ ନାହିଁ, ଯଥେଷ୍ଟ ଭିକ ମାଗିବା ଭଳି ପରିବେଶ ମଧ୍ୟ ନାହିଁ, କିନ୍ତୁ ଭିକାରୀ ବେଶ ଆରାମରେ ପାଖ ଜଳଖିଆ ଦୋକାନକୁ ଯାଇ କୁକୁରକୁ ବରା ପିଆଜି ଖୁଆଇଲା ଏବଂ ଆସି ମନ୍ଦିର ସାମ୍ନା ଧାଡ଼ିରେ ଭିକ ମାଗିବାକୁ ବସିଗଲା। ଭକ୍ତମାନେ ମନ୍ଦିରକୁ ବାହାରିଲା ପରେ ଯେମିତି ଭିକାରୀର ହାତ ବଢ଼ିଯାଏ ଭିକ ମାଗିବାକୁ, ଠିକ୍ ସେମିତି ସେହି କୁକୁରର ଲାଙ୍ଗୁଡ଼ ମଧ୍ୟ ଭକ୍ତମାନଙ୍କୁ ଦେଖିଲେ ଦୋହଲିବାକୁ ଆରମ୍ଭ କରେ। ସେ କୁକୁର ଭିକାରୀ ନୁହେଁ, କିନ୍ତୁ ସେ ଭିକାରୀର କୁକୁର। ଭିକାରୀମାନଙ୍କ ସହିତ ସାରାଦିନ କୁକୁର ଧାଡ଼ିରେ ବସିଥାଏ। ସେ କାହାକୁ ଭିକ ମାଗେନି, ତାର ମାଲିକ ସମସ୍ତଙ୍କଠୁ ଭିକ ମାଗେ ଏବଂ କୁକୁର ଜାଣେ ଯେତେ ଯାହା ହେଉ ତାକୁ ପ୍ରତିଦିନ ଖାଇବାକୁ ମିଳିବ। କୁକୁରଟି ବସିଥାଏ ସବୁଦିନ ଦାର୍ଶନିକ ପରି। ଭିକାରୀର ସ୍ତ୍ରୀ ନାହିଁ, ପିଲାପିଲି ନାହାନ୍ତି, ମୁଣ୍ଡ ଗୁଞ୍ଜିବାକୁ ଜାଗା ନାହିଁ, ସଂସାର ବି ନାହିଁ। ହୁଏତ ସେ କୁଷ୍ଠରୋଗାକ୍ରାନ୍ତ, ବଞ୍ଚିବାର ମଧ୍ୟ ପ୍ରଲୋଭନ ନାହିଁ। ଭିକ ମିଳୁ ବା ନ ମିଳୁ ଦିନ ତାର ଚାଲିଯାଉଛି, କିନ୍ତୁ ଆଜିକାଲି ରୀତିମତ ପରିଶ୍ରମ କରିବାକୁ ପଡ଼ୁଛି କୁକୁରର ଖାଦ୍ୟ ଲାଗି। ଭିକାରୀର ସ୍ତ୍ରୀ ଥିଲା, ସେ ତାକୁ ଛାଡ଼ି ଚାଲିଗଲା। ଗୋଟେ ପୁଅ ବି ଥିଲା, ସେ ପଳାଇଲା। ଭିକାରୀର କାହା ଲାଗି ରୋଜଗାର କରିବାର ଦରକାର ନଥିଲା, କିନ୍ତୁ ଯେଉଁଦିନ କୁକୁର ଆସିଲା ସେଇଦିନ ଭିକାରୀର ରୋଜଗାର ଦରକାର ହେଲା। କୁକୁର ତ ମଣିଷ ନୁହେଁ, ସେ କ'ଣ ବୁଝିବ ତା ଲାଗି କିଏ ଚିନ୍ତା କରୁଛି? ଭିକାରୀ ଯେହେତୁ ମଣିଷ, ସେ ଚିନ୍ତା କରୁଛି କୁକୁର ଲାଗି। କୁକୁର ହେଉଛି ତାର ଆଶାର ପ୍ରତିଭାଷା। ମନ୍ଦିର ପାଖରେ ଗୋଟେ ଜଳଖିଆ ଦୋକାନରେ, ଦୋକାନର ପିଣ୍ଡାରେ ପ୍ରାୟ ସବୁ ଭିକାରୀ ଶୁଅନ୍ତି, କୁକୁର ମଧ୍ୟ ସେଇଠି ଶୁଏ। ଖାଲି ଶୁଏ ନାହିଁ, ସେ ମଧ୍ୟ ଭିକାରୀଙ୍କୁ ଜଗେ। ସେମାନଙ୍କର ସମ୍ପତ୍ତି, ମୁଣିରେ ରହିଥିବା କିଛି ରେଜା ପଇସା, ବିଭିନ୍ନ ଘରୁ ମାଗି ଆଣିଥିବା ଚାଉଳ ପୁଟୁଳା, ଏସବୁର ଜଗୁଆଳି ହେଲା କୁକୁର। ଭିକାରୀଟି କୁକୁରକୁ ଖୁବ୍ ଭଲ ପାଏ। ସମ୍ଭବତଃ ଜୀବନରେ ସେ କାହାକୁ ଭଲ ପାଇପାରିନି କିମ୍ବା ଭଲ ପାଇବାକୁ ସୁଯୋଗ ପାଇନି। ସବୁ ଆଶା ଥାଏ, କିନ୍ତୁ ଜଣେ ଜଣେ ମଣିଷ ନିରାଶା ନେଇ ଜନ୍ମ ହୋଇଥାନ୍ତି। ସେମାନେ ଅନ୍ୟକୁ ଦେଖି ଈର୍ଷା କରନ୍ତି, ଜଳନ୍ତି ଏବଂ କାଳକ୍ରମେ ତାଙ୍କ ମନ ଭିକାରୀ ହୋଇଯାଏ। ଯେତେ ବଡ଼ ଲୋକ ହେଲେ ବି ଭିକାରୀ ହେଉଛି ଭିକାରୀ। ତାଙ୍କର ନିଜର ଅନେକ ସମ୍ପତ୍ତି ଥିଲେ ମଧ୍ୟ ସେମାନେ କେବଳ ଗୋଟିଏ ଆକାଂକ୍ଷାକୁ କୁକୁର କରି ନିଜ ଦାଣ୍ଡ ଆଗରେ ବାନ୍ଧିଥାନ୍ତି। ଏଣିକି କୁକୁରର ଲାଳନ ପାଳନ ପାଇଁ ଅଧିକ ଅର୍ଥ ଦରକାର। ତାପରେ ଆରମ୍ଭ ହୁଏ ଅର୍ଥ ଆତ୍ମସାତ, ଖରାପ ବାଟରେ ପଇସା ରୋଜଗାର କରିବା। ଆମ ଭିକାରୀଟି ହିଁ ସେମିତି କିଛି ଦିନ ପାଖ ଜଳଖିଆ ଦୋକାନରୁ କିଛି ମାଗି ଆଣି କୁକୁରକୁ ଖାଇବାକୁ ଦେଉଥିଲା, କିନ୍ତୁ କିଛି ଦିନ ପରେ ଜଳଖିଆ ଦୋକାନୀ ତାକୁ ମୋଫତରେ କୁକୁରକୁ ଖାଇବାକୁ ଦେବାକୁ ମନା କଲା। ଭିକାରୀ ଠିକ୍ କଲା ଯେ କୁକୁରକୁ ଗୋଟେ ଦୂର ଅପନ୍ତରା ଜାଗାରେ ଛାଡ଼ିଦେଇ ଆସିବ, ଆଉ ସତକୁ ସତ ଦିନେ ଶିକୁଳିରେ ବାନ୍ଧି ଅନେକ ଦୂରକୁ ଚାଲିଗଲା। ଜଣକ ଘର ଆଗରେ ଭିକ ମାଗୁ ମାଗୁ କୁକୁର ବେକରୁ ଶିକୁଳି ଖୋଲିଦେଲା। କୁକୁର ଖୁବ୍ ଖୁସିରେ ଚାଲିଗଲା ରାସ୍ତାକଡ଼ ନର୍ଦ୍ଦମା ପାଖରୁ ଶୁଖିଲା ହାଡ଼ ଖୋଜିବା ପାଇଁ। ଭିକାରୀ ପ୍ରଥମ ଥର ପାଇଁ ଭିକ ନ ନେଇ ଚାଲି ଆସିଲା। ଖଣ୍ଡେ ଦୂର ଆସିଲା ପରେ ପଛକୁ ଅନେଇ ଦେଖେ କୁକୁର ତା ଲାଙ୍ଗୁଳ ହେଲେ ପଛେ ପଛେ ଦୌଡ଼ିଛି। ତାପରେ ଦେଖିଲା ଆଉ ଦୁଇଟା କୁକୁର ତାକୁ ଛକି ଛକି ଘଉଡ଼ାଇବା ପାଇଁ ତା ପଛରେ ଗୋଡ଼େଇଛନ୍ତି। ଭିକାରୀ ଅଗତ୍ୟା ତା ଥଳିରୁ ଝଞ୍ଜିରଟା ବାହାର କରି ନିଜ କୁକୁରକୁ ବାନ୍ଧିଦେଲା ଓ ତା ବାଡ଼ିକୁ ହଲେଇ ହଲେଇ ଅନ୍ୟ ବସ୍ତିର କୁକୁରଙ୍କୁ ଘଉଡ଼େଇ ଘଉଡ଼େଇ ନିଜ ସ୍ଥାନକୁ ଫେରିଆସିଲା। ଆଜି ମନ୍ଦିରରେ ଖୁବ୍ ଭିଡ଼। ମନ୍ଦିରରେ ଭିଡ଼ ହେଲେ ବହୁତ ଭିକ ମିଳେ। ସେଦିନ ଭିକାରୀର ପେଟ ପୁରେ ଓ ତା କୁକୁରର ମଧ୍ୟ ପେଟ ପୁରେ, କିନ୍ତୁ କୁକୁର ତ ବୁଝେନା ଯେ ମନ୍ଦିରରେ ଭିଡ଼ ହେଲେ ହିଁ ତା ପେଟ ପୁରିବ। ଯେଉଁଦିନ ଖାଇବାକୁ ନ ପାଏ କୁକୁର ଅନ୍ୟ ଭିକାରୀଙ୍କ ପାଖରେ ଲାଙ୍ଗୁଳ ହଲାଏ। ସେ ଭିକାରୀ ହୁଏତ ଯେଉଁ ପ୍ରସାଦ ମିଳିଥାଏ ସେଥିରୁ କିଛି ଅଂଶ ତାକୁ ଦେଇଦିଏ। ଏମିତି ଏମିତି କୁକୁର ପୁରା ଭିକାରୀଟିର ଅନୁଗତ ହୋଇଗଲା। ଭିକାରୀ ଧୀରେ ଧୀରେ ସରୁ ହେବାକୁ ଲାଗିଲା, ଆଉ କୁକୁର ମୋଟା ହେବାକୁ ଲାଗିଲା। ଯେମିତିକି ଆଶାୟୀ ମଣିଷର ଦେହ ଧୀରେ ଧୀରେ କ୍ଷୀଣ ହୁଏ, ଆଉ ତାର ଆଶାଟା ଧୀରେ ଧୀରେ ମୋଟା ହେବାକୁ ଆରମ୍ଭ କରେ। ଏହାପରେ ଭିକାରୀ ଗୋଟେ ସିଦ୍ଧାନ୍ତ ନେଲା ଯେ ସିଏ ଏ ମନ୍ଦିର ପାଖରେ ବସିବ ନାହିଁ, ସେ ଦୁଆର ଦୁଆର ବୋଲି ଭିକ ମାଗିବ। ଭିକାରୀକୁ ଭିକ ମିଳିଲା, କିନ୍ତୁ ଫେରିଆସି ଦେଖେ ଯେ କୁକୁର ତାର ହୋଇଯାଇଛି ବେଶ ଚଗଲା। ତାମାନେ ଯେଉଁ ଲୋକ ଆଶା କରେ ସିଏ ତା ଆଶା ଉପରେ ବଞ୍ଚେ, କିନ୍ତୁ ଆଶା ତାର ନିରାଶା ହୋଇ ବୁଲୁଥାଏ। ଏମିତି ଏକ ସମୟ ଆସିଲା ଆଉ ଭିକ ମିଳିଲାନି। ଭିକାରୀ ନିଜ ପେଟ ପାଇଁ ଚିନ୍ତା କରୁନଥିଲା, ତାର ବେଶୀ ଚିନ୍ତା ଥିଲା କୁକୁର ପାଇଁ। ଫେରିଆସି ଯେତେବେଳେ ମନ୍ଦିର ପାଖରେ ଆଗ ଭଳି ବସିଲା ଅନ୍ୟ ଭିକାରୀମାନେ ତାକୁ ଆଉ ନିଜର ମନେ କଲେ ନାହିଁ। ସେମାନେ କହିଲେ ତୋର ଆଉ ଏ ଜାଗା ନାହିଁ, ତୁ ଏଠୁ ଚାଲିଯା। ଭିକାରୀ ତା ସ୍ଥାନ ଖୋଜିବା ସଙ୍ଗେ ସଙ୍ଗେ କୁକୁରକୁ ଖୋଜିଲା। ଦେଖିଲା କୁକୁର ବହୁତ ରୁଗ୍ଣ, ତାର ସାଥୀ ଭିକାରୀମାନେ ତାକୁ ଖାଇବାକୁ ଦେଇପାରିନାହାନ୍ତି। ସେ ସମସ୍ତଙ୍କୁ ଦୋଷ ଦେଲା, ତମେମାନେ ଶଳା ଭାରି ହରାମ ଜାଦା, ମୋ କୁକୁର ଯିଏ ତୁମକୁ ଜଗୁଥିଲା ତାକୁ ଖାଇ ପିଇ ମୋଟା କରିପାରିଲନି। ଭିକାରୀ ମନେ ମନେ ଠିକ୍ କଲା, ଆଜି ମୋର ଶେଷ ନିଷ୍ପତ୍ତି, ଆଜି ଏ ଭିକାରୀ ଦଳଙ୍କୁ ସାବାଡ଼ କରିବାକୁ ହେବ। ମନ୍ଦିରର ଭକ୍ତମାନେ ସବୁ ଚାଲିଗଲେ, ପହଡ଼ ପଡ଼ିଗଲା, ଭିକାରୀମାନେ ସବୁ ତାଙ୍କ ନିଜ ଜାଗାରେ ଶୋଇପଡ଼ିଲେ। ରାସ୍ତା ନିସ୍ତବ୍ଧ, ନିହାତି ବାଧ୍ୟ ହୋଇ ବିଜୁଳି ବତି ଜଳୁଛି। ରାସ୍ତାରେ ବେଙ୍ଗ ଚାଲୁଛନ୍ତି, ଯେଉଁମାନଙ୍କର ଅହିଂସାର ଅର୍ଥ କିଛି ନାହିଁ। ସେହି ସମୟରେ ଭିକାରୀର ନିଦ ଭାଙ୍ଗଗଲା, ସେ ଠିକ୍ କରିନେଲା ସେ ପ୍ରତିଶୋଧ ନେବ, ତାର କୁକୁରକୁ ପୁଣି ମୋଟା କରିବା ଦରକାର। ତେଣୁ ଏ ଭିକାରୀଙ୍କ ସଞ୍ଚିତ ଅର୍ଥ ମଧ୍ୟ ଦରକାର। ସେ ସବୁ ଭିକାରୀଙ୍କ ଥଳି ଉଣ୍ଡାଳି ଉଣ୍ଡାଳି ତାଙ୍କ ଅର୍ଜିତ ଭିକ୍ଷା ଅର୍ଥ ଚୋରି କରିବାକୁ ଲାଗିଲା। ଧରିବାକୁ କେହି ନଥିଲେ, କେବଳ କୁକୁର ଛଡ଼ା। କୁକୁର ତା ପ୍ରତି ମଧ୍ୟ ଅନୁଗତ ନଥିଲା, କୁକୁର ସମଗ୍ର ଭିକାରୀର ସମ୍ପ୍ରଦାୟର ଅନୁଗତ ଥିଲା। ତେଣୁ କୁକୁର ଦୌଡ଼ି ଆସି ଭିକାରୀର ଗଳାକୁ କାମୁଡ଼ି ଧରିଲା। ଭିକାରୀ ବର୍ତ୍ତମାନ ମରୁଛି, ସେ ଭାବୁଛି ଯଦି ମୋର ସ୍ୱପ୍ନ ଆଶା ଓ ଆକାଂକ୍ଷାକୁ କୁକୁର କରି ମୁଁ ବାନ୍ଧି ନଥାନ୍ତି ଏବଂ ବେଳେବେଳେ ସେହି କୁକୁରର ଆନନ୍ଦ ପାଇଁ ଛାଡ଼ିନଥାନ୍ତି, ତେବେ ହୁଏତ ମୁଁ ଏମିତି ମରିନଥାନ୍ତି। ମଣିଷର ସ୍ୱପ୍ନ ମଣିଷକୁ ହିଁ ମାରେ।